ପ୍ରଥମ ରାଜବଳୀ ଅଧ୍ୟାୟ ଏକୋଇଶ ଏଉତାରେ ଏହିପରି ଘଟିଲା, ଜିସ୍ରିଏଲ୍ରେ ସମରିଆର ରାଜା ଆହବଙ୍କର ଅଟ୍ଟାଳିକା ସନିକଟରେ ଜିସ୍ରିଏଲିଓ ନାବତର ଖଣ୍ଡେ ଦ୍ରାକ୍ଷାକ୍ଷେତ୍ର ଥିଲା। ଏଣୁ ଆହବ ନାବତକୁ କହିଲେ, ମୋତେ ତୁମ ଦ୍ରାକ୍ଷାକ୍ଷେତ୍ର ଦିଅ, ମୁଁ ତାହା ଶାକକ୍ଷେତ୍ର କରିବି, କାରଣ ତାହା ମୋ ଗୃହ ନିକଟରେ ଅଛି, ଆଉ ମୁଁ ତହିଁ ବଦଳେ ତୁମକୁ ତହିଁର ଉତ୍ତମ ଏକ ଦ୍ରାକ୍ଷାକ୍ଷେତ୍ର ଦେବି, ଅବା ତୁମକୁ ଭଲ ଦିଶିଲେ ମୁଁ ରୂପା ମୁଦ୍ରାରେ ତହିଁର ମୂଲ୍ୟ ତୁମକୁ ଦେବି। ଏଥିରେ ନାବତ ଆହବଙ୍କୁ କହିଲା, ମୁଁ ଯେ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି, ଏହା ସଦାପ୍ରଭୁ ନ କରନ୍ତୁ। ତେଣୁ ଆହବ ଜିସ୍ରିଏଲିଓ ନାବତର ଉକ୍ତ କଥା ସକାଶୁ ବିଷଣ୍ଣ ଓ ଅତୁଷ୍ଟ ହୋଇ ଆପଣା ଗୃହକୁ ଆସିଲେ, କାରଣ ନାବତ କହିଥିଲା ଯେ ମୁଁ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି ନାହିଁ। ଏଣୁ ଆହବ ଆପଣା ମୁଖ ଫେରାଇ ଶଯ୍ୟାରେ ପଡ଼ି ଭୋଜନ କରିବାକୁ ଅସମତ ହେଲେ। ମାତ୍ର ତାଙ୍କ ଭାର୍ଯ୍ୟା ଇସେବଲ ତାଙ୍କ ନିକଟକୁ ଆସି କହିଲା, ତୁମ୍ଭ ମନ କାହିଁକି ଏଡ଼େ ଦୁଃଖିତ ଯେ ତୁମ୍ଭେ ଭୋଜନ କରୁନା? ତେଣୁ ସେ ତାହାକୁ କହିଲେ, ମୁଁ ଜିସ୍ରିଏଲିଓ ନାବତକୁ କହିଲି, ତୁମ୍ଭେ ରୂପାମୁଦ୍ରା ନେଇ ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ, ଅବା ଯେବେ ତୁମ୍ଭ ସନ୍ତୋଷ ହୁଏ ତେବେ ମୁଁ ତୁମ୍ଭକୁ ତହିଁ ବଦଳେ ଆଉ ଏକ ଦ୍ରାକ୍ଷାକ୍ଷେତ୍ର ଦେବି। ମାତ୍ର ସେ ଉତ୍ତର କଲା, ମୁଁ ତୁମ୍ଭକୁ ଆପଣା ଦ୍ରାକ୍ଷାକ୍ଷେତ୍ର ଦେବି ନାହିଁ। ତେଣୁ ତାଙ୍କର ଭାର୍ଯ୍ୟା ଇସେବଲ ତାଙ୍କୁ କହିଲା, ତୁମେ କ'ଣ ଏବେ ଇସ୍ରାଏଲ୍ର ରାଜ୍ୟ ଉପରେ କର୍ତ୍ତୃତ୍ୱ କରୁନା? ଉଠ, ଭୋଜନ କର ଓ ତୁମ୍ଭ ମନ ଆନନ୍ଦିତ ହେଉ, ମୁଁ ତୁମ୍ଭକୁ ଜିସ୍ରିଏଲିଓ ନାବତର ଦ୍ରାକ୍ଷାକ୍ଷେତ୍ର ଦେବି। ତେଣୁ ସେ ଆହବଙ୍କ ନାମରେ ପତ୍ର ଲେଖି ଓ ତାଙ୍କର ମୁଦ୍ରାରେ ମୁଦ୍ରାଙ୍କିତ କରି ନାବତର ନଗରସ୍ଥ ଓ ତାହାର ପ୍ରତିବେଶୀ ପ୍ରାଚୀନ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲା। ପୁଣି ସେହି ପତ୍ରରେ ସେ ଏହା ଲେଖିଥିଲା, ଯଥା ଉପବାସର ଘୋଷଣା କର ଓ ଲୋକମାନଙ୍କ ମଧ୍ୟରେ ନାବତକୁ ଉଚ୍ଚସ୍ଥାନରେ ବସାଅ, ଆଉ ତାହା ସମ୍ମୁଖରେ ପାପଧର୍ମ ସନ୍ତାନ ଦୁଇ ମନୁଷ୍ୟକୁ ବସାଅ ଓ ସେମାନେ ତାହା ବିରୁଦ୍ଧରେ ସାକ୍ଷ୍ୟ ଦେଇ କହନ୍ତୁ, ତୁମ୍ଭେ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛ, ତୟଉତାରେ ତାହାକୁ ବାହାରକୁ ନେଇ ପ୍ରସ୍ତରାଘାତ କରି ବଦ୍ଧ କର। ତେଣୁ ନାବତର ନଗରସ୍ଥ ଲୋକମାନଙ୍କୁ ଅର୍ଥାତ୍ ତାହାର ନଗର ନିବାସୀ ପ୍ରାଚୀନ ଓ ପ୍ରଧାନବର୍ଗଙ୍କୁ ଇସେବଲ ଯେପରି କହି ପଠାଇଥିଲା ଓ ତାହାର ପ୍ରେରିତ ପତ୍ରରେ ଯେପରି ଲେଖାଥିଲା, ତଦନୁସାରେ ସେମାନେ କର୍ମ କଲେ। ସେମାନେ ଉପବାସର ଘୋଷଣା କଲେ ଓ ନାବତକୁ ଲୋକମାନଙ୍କ ମଧ୍ୟରେ ଉଚ୍ଚସ୍ଥାନରେ ବସାଇଲେ, ଆଉ ପାପଧର୍ମ ସନ୍ତାନ ଦୁଇ ମନୁଷ୍ୟ ଆସି ତାହା ସମ୍ମୁଖରେ ବସିଲେ। ପୁଣି ସେହି ପାପଧର୍ମ ମନୁଷ୍ୟମାନେ ଲୋକମାନଙ୍କ ସାକ୍ଷାତରେ ନାବତ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଲେ, ନାବତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛି। ତେଣୁ ସେମାନେ ତାହାକୁ ନଗରର ବାହାରକୁ ନେଇଯାଇ ପ୍ରସ୍ତରାଘାତ କରି ବଧ କଲେ। ତୟୁତାରେ ସେମାନେ ଇସେବଲ ନିକଟକୁ କହି ପଠାଇଲେ, ନାବତ ପ୍ରସ୍ତରାଘାତରେ ମରିଅଛି। ଏଥିରେ ଇସେବଲ ପ୍ରସ୍ତରାଘାତରେ ନାବତର ମରିଥିବା ବିଷୟ ଶୁଣନ୍ତେ, ଇସେବଲ ଆହବଙ୍କୁ କହିଲା, ଉଠ, ଜିସ୍ରିଏଲିଓ ନାବତ ରୂପାମୁଦ୍ରାରେ ତୁମ୍ଭକୁ ଯେଉଁ ଦ୍ରାକ୍ଷାକ୍ଷେତ୍ର ଦେବାକୁ ନାସ୍ତି କଲା ତାହା ଅଧିକାରରେ ଆଣ, କାରଣ ନାବତ ଜୀବିତ ନାହିଁ, ମାତ୍ର ମଲାଣି। ସେତେବେଳେ ଆହବ ନାବତର ମରଣ କଥା ଶୁଣନ୍ତେ, ଆହବ ଉଠି ଜିସ୍ରିଏଲିଓ ନାବତର ଦ୍ରାକ୍ଷାକ୍ଷେତ୍ର ଅଧିକାରରେ ଆଣିବା ପାଇଁ ଗଲେ। ଅନନ୍ତର ତିସ୍ବିୟ ଏଲିଅଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା, ଉଠ, ସମରିଆ ନିବାସୀ ଇସ୍ରାଏଲ୍ର ରାଜା ଆହବ ସଙ୍ଗେ ସାକ୍ଷାତ କରିବାକୁ ଯାଅ, ଦେଖ ସେ ନାବତର ଦ୍ରାକ୍ଷାକ୍ଷେତ୍ରରେ ଅଛି, ସେ ତାହା ଅଧିକାରରେ ଆଣିବା ପାଇଁ ସେ ସ୍ଥାନକୁ ଯାଇଅଛି। ଏହେତୁ ତୁମ୍ଭେ ତାହାକୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ବଧ କରିଅଛ ଓ ଅଧିକାର ମଧ୍ୟ ଆତ୍ମସାତ କରିଅଛ? ଆହୁରି ତୁମ୍ଭେ ତାହାକୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ଥାନରେ କୁକୁରମାନେ ନାବତର ରକ୍ତ ଚାଟି ଖାଇଲେ ସେହି ସ୍ଥାନରେ କୁକୁରମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ। ତେଣୁ ଆହବ ଏଲିଅଙ୍କୁ କହିଲେ, ହେ ମୋହର ଶତ୍ରୁ, ତୁମ୍ଭେ କ'ଣ ମୋତେ ପାଇଲ? ତେଣୁ ସେ ଉତ୍ତର କଲେ, ମୁଁ ତୁମ୍ଭକୁ ପାଇଲି, ଯେହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କରିବା ପାଇଁ ତୁମ୍ଭେ ଆପଣଙ୍କୁ ବିକିଅଛ, ଦେଖ ମୁଁ ତୁମ୍ଭ ପ୍ରତି ଅମଙ୍ଗଳ ଘଟାଇବି ଓ ତୁମ୍ଭକୁ ନିଃଶେଷ ରୂପେ ଝାଟୋଇ ଦେବି। ପୁଣି ଇସ୍ରାଏଲ ମଧ୍ୟରେ ବଧ ବା ମୁକ୍ତ ପ୍ରତ୍ୟେକ ପୁସନ୍ତାନକୁ ଆହବଠାରୁ ଉଚ୍ଛିନ୍ନ କରିବି। ପୁଣି ତୁମ୍ଭେ ଯେଉଁ ବିରକ୍ତିଜନକ କର୍ମ ଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲକୁ ପାପ କରାଇଅଛ, ତହିଁ ନିମନ୍ତେ ମୁଁ ତୁମ୍ଭ ବଂଶକୁ ନବାଟର ପୁତ୍ର ଜାରବ୍ୟାମର ବଂଶତୁଲ୍ୟ ଓ ଅହିଅର ପୁତ୍ର ବାସାର ବଂଶତୁଲ୍ୟ କରିବି। ଆଉ ଇସେବଲ ବିଷୟରେ ମଧ୍ୟ ସଦାପ୍ରଭୁ କହୁଅଛନ୍ତି, ଜିସ୍ରିଏଲର ଗଡ଼ପାଚେରୀ ନିକଟରେ କୁକୁରମାନେ ଇସେବଲକୁ ଖାଇବେ, ଆହବର ଯେଉଁ ଲୋକ ନଗରରେ ମରିବ କୁକୁରମାନେ ତାହାକୁ ଖାଇବେ, ପୁଣି ଯେଉଁ ଲୋକ କ୍ଷେତ୍ରରେ ମରିବ ଆକାଶର ପକ୍ଷୀଗଣ ତାହାକୁ ଖାଇବେ। ଯେପରି ଏହି ଆହବ ଆପଣା ଭାର୍ଯ୍ୟା ଇସେବଲ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କରିବା ପାଇଁ ଆପଣଙ୍କୁ ବିକ୍ରୟ କଲେ, ସେପରି ଆଉ କେହି କରିନାହିଁ। ସଦାପ୍ରଭୁ ଯେଉଁ ଇମରୀୟମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରିଦେଲେ, ସେମାନଙ୍କ ସମସ୍ତ କ୍ରିୟାନୁସାରେ ସେ ପ୍ରତିମାଗଣର ଅନୁଗାମୀ ହୋଇ ଅତିଶୟ ଘୃଣାଯୋଗ୍ୟ କର୍ମ କଲେ। ଆହବ ଏହିସବୁ କଥା ଶୁଣନ୍ତେ ଆପଣା ବସ୍ତ୍ର ଚିରିଲେ ଓ ଆପଣା ଦେହରେ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ପୁଣି ଧୀରେ ଧୀରେ ଚାଲିଲେ। ତେଣୁ ତିସ୍ବିୟ ଏଲିୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା ଆହାବ ଆମ୍ଭ ସାକ୍ଷାତରେ କିପରି ଆପଣଙ୍କୁ ନମ୍ର କରୁଅଛି, ଏହା କି ତୁମ୍ଭେ ଦେଖୁଅଛ? ସେ ଆମ୍ଭ ସାକ୍ଷାତରେ ଆପଣଙ୍କୁ ନମ୍ର କରିବା ହେତୁରୁ ଆମ୍ଭେ ତାହାର ସମୟରେ ସେହି ଅମଙ୍ଗଳ ଘଟାଇବା ନାହିଁ, ମାତ୍ର ତାହାର ପୁତ୍ରର ସମୟରେ ତାହାର ବଂଶ ପ୍ରତି ଏହି ଅମଙ୍ଗଳ ଘଟାଇବା।